ଚିତ୍ର ଏକ ଆରମ୍ଭ ଜଗତ ନେଇଥିବା ଆଗରୁ ମହାପୁରୁ ଜଣେ ଏକା ଥିଲେ। ମହାପୁରୁ ଖୁବ ଭଲ ଆର୍ ସବୁ ଜିନିଷ ଉପରେ ଶାସନ କରସନ୍। ମହାପୁରୁ ଦୁନିଆକେ ତିଆର କଲେ ଆର୍ ଉଜ୍ଜଲ କେ ଅନାର ଉପରେ ଉକିଆ କରବାର ଲାଗି ଆଦେଶ ଦେଲେ। ପାନ୍ କେ ଭାଗ କଲେ, ଉପରେ ଆକାଶ ଆର୍ ତଲେ ସମୁଦ୍ର ଅଲଗା ଅଲଗା କଲେ। ସେ ଦିନେ ଉକିଆ କରବାକେ ବେଲ୍ କେ ଆରି ରାତ କେ ଉକିଆ କରବାକେ ଜନ୍ କେ ବନେଲେ।